ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଭୁବନେଶ୍ୱରର ଆଷ୍ଟାନୁ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ମୂଲ ହେଉଛି। ଆଇବା ଡିସେମ୍ବର ମାସର ଏକ ତାରିଖ ତକ୍ ଇ ସମ୍ମିଳନୀ ଚାଲବା। ପହିଲା ଥର ଭୁବନେଶ୍ୱର ହେବାର୍କେ ଯାଉଥିବାର ଇ ସମ୍ମିଳନୀଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଇ ସମ୍ମିଳନୀ ହେବାର୍କେ ଯାଉଥିବାର ବେଳେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନିଦିନିଆ ଓଡ଼ିଶା ଗସ୍ତନ ଆସୁଛନ୍। ପ୍ରଧାନମନ୍ତ୍ରୀ ଉପରବେଲା ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚିଲା ଉତ୍ତରୁ ଗୋଟିଏ ସାଧାରଣ ସଭାକେ ସମ୍ବୋଧନ କରିବା ସହିତ ରାଜଭବନ ତକ୍ ରୋଡ୍ ଶୋ କରିବେ। ହେତାର ଉତ୍ତରୁ ପ୍ରଧାନମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟନ ଦଳୀୟ କର୍ମକର୍ତ୍ତାମାନଙ୍କ ସାଙ୍ଗେ ବୈଠକ କରିବେ। ଆଇବାକାଲ ପ୍ରଧାନମନ୍ତ୍ରୀ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀଟି ଯୋଗଦେବେ, ଆଉ ରବିବାର ଦିନ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କର ଗସ୍ତର ଲାଗି ଭୁବନେଶ୍ୱର କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସହରର 6ଟା ଇଲାକାକେ ନୋ ଫ୍ଲାଇଂ ଜୋନ୍ କରାଯିବାର ସହିତ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ଲଗାଯାଇଛି। ଭୁବନେଶ୍ୱର ଆର୍ ରାଉରକେଲା ସ୍ମାର୍ଟ ସିଟି ଲାଗି ଧାରିଛି 107ଟା ପ୍ରକଳ୍ପ ଭିତରୁ 104ଟାର କାମ ପୂରା ହୋଇଛି। ଇତାର ଭିତରୁ ଭୁବନେଶ୍ୱର ସ୍ମାର୍ଟ ସିଟିର 31ଟା ଆର୍ ରାଉରକେଲା ସ୍ମାର୍ଟ ସିଟିର 75ଟା ପ୍ରକଳ୍ପ କାମ ପୂରା ହୋଇଛି ବୋଲି କେନ୍ଦ୍ର ଆବାସ ଆଉ ସହରାଞ୍ଚଳ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଲୋକସଭା ନ ଦେଇଥିବାର ଉତ୍ତରରୁ ଇ ସୂଚନା ମିଳିଛି। ତାଙ୍କର ଉତ୍ତର ଅନୁସାରେ ରାଉରକେଲା ସ୍ମାର୍ଟ ସିଟିର 73ଟା ପ୍ରକଳ୍ପ ଲାଗି 1370 କୋଟି 5 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ମନ୍ତ୍ରଣାଳୟ ତରଫରୁ ସ୍ମାର୍ଟ ସିଟିର ପ୍ରକଳ୍ପମାନଙ୍କର ଅଗ୍ରଗତି ଲାଗି ଭିନ୍ନଭିନ୍ନ ସ୍ତରର ସମୀକ୍ଷା କରାଯାଉଛି, ଆଉ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଷ୍ଟିଅରିଂ କମିଟି ଜରିଏ ତଦାରଖ କରାଯାଉଥିବାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପୀଡ଼ିତା ମହିଳାମାନଙ୍କୁ ଜଲ୍ଦି ନ୍ୟାୟ ଦେବାର ଲାଗି ରାଜ୍ୟ ଖୁବ୍ ଜଲ୍ଦି 4ଟା ମହିଳା ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲାଯିବା। ଇ କୋର୍ଟମାନଙ୍କେ ମହିଳା ଆଉ ନାବାଳିକାମାନଙ୍କ ନିର୍ଯାତନା ମାମଲାର ବିଚାର ହେବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍। ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସୂଚନା ଦେଇକରି ସେ କହିଛନ୍ତି ଯେ ପ୍ରସ୍ତାବିତ ଫାଷ୍ଟ ଟ୍ରାକ୍ କୋର୍ଟର ନ୍ୟାୟାଧୀଶମାନଙ୍କ ନେଇକରି କର୍ମଚାରୀମାନଙ୍କ ତକ୍ ମହିଳାମାନେ ନିଯୁକ୍ତି ପାଇବେ। ଏଥିଲାଗି ପ୍ରକ୍ରିୟା ତୃଟି ହୋଇଛି ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ସ୍ତରର 20 ଜଣ ଅଧିକାରୀଙ୍କୁ ବଦଲି କରାଯାଇଛି। ଗଲାକାଲି ଇ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ଇ ବିଜ୍ଞପ୍ତି ଅନୁସାରେ ଜସ୍ମିନ୍ ପଟ୍ଟନାୟକଙ୍କୁ ସତ୍ୟବାଦୀର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳସଚିବ, ଆଉ ଡକ୍ଟର ଶ୍ୱେତକୁମାର ଦାସଙ୍କୁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ବଦଲି କରାଯାଇଥିବାର ଜଣାପଡ଼ିଛି। ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାବାର ଲାଗି ମଧ୍ୟାହ୍ନ ଭୋଜନ ତାଲିକା ତିଆରି କରବାର୍କେ ବିଶେଷଜ୍ଞମାନଙ୍କର ମତାମତ ନିଆଯିବା। ଇ ମତାମତକେ ଆଧାର କରିକରି ମଧ୍ୟାହ୍ନ ଭୋଜନର ମେନ୍ୟୁ ବଦଲାଯିବା। ଏଥିଲାଗି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ କମିଟି ଗଠନ କରାଯାଇଛି, ଯେନ୍ତି ପ୍ରଧାନମନ୍ତ୍ରୀ ପୋଷଣର ରାଜ୍ୟ ନୋଡାଲ ଅଧିକାରୀ ଅଧ୍ୟକ୍ଷ ରହିବେ ବୋଲି ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପ୍ଲସ୍ ଟୁ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମ ନିୟମିତ, ଆଉ ଏକ୍ସ ରେଗୁଲାର ଥିଓରି ପରୀକ୍ଷା ଆଇବା ମାସର 18 ତାରିଖରୁ ମୂଲ ହେବା। ହେଲେ ପ୍ଲସ୍ ଟୁ ଫର୍ମ ପୂରଣ ସମୀୟାକେ ପରିଷଦ ତରଫରୁ ଫେରଘାଏ ବଢ଼ାଯାଇଛି। ଆଇବା ମାସର 5 ତାରିଖ ତକ୍ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ। ଦେଶର ସବୁ ପଞ୍ଚାୟତମାନଙ୍କର 100% ଡିଜିଟାଲକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ ବୋଲି କେନ୍ଦ୍ର ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ପି ସିଂ ବଘେଲ ରାଜ୍ୟସଭାନ କହିଛନ୍। ସେ ଗୋଟିଏ ପ୍ରଶ୍ନର ଉତ୍ତରଟି କହିଛନ୍ ଯେ 2024-25 ଆର୍ଥିକ ବର୍ଷରେ ଓଡ଼ିଶାର 6,787 ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଇ ଗ୍ରାମ ସ୍ୱରାଜଟି ଅପଲୋଡ କରାଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମଟି କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରଣାଳୟ ଇ ପଞ୍ଚାୟତ ମିଶନ ମୋଡ୍ ପ୍ରକଳ୍ପ କ୍ରିୟାନ୍ୱୟନ କରୁଥିବାର କେନ୍ଦ୍ରମନ୍ତ୍ରୀ ସାଂସଦ ଦେବାଶିଷ ସାମନ୍ତରାୟଙ୍କର ଗୋଟିଏ ଅଣତାରକା ପ୍ରଶ୍ନର ଉତ୍ତରଟି କହିଛନ୍। ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇଏମ୍ ସମ୍ବଲପୁର ତରଫ ମାଲବ୍ୟ ମିଶନ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଏ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା ନେଇକରି 5-ଦିନିଆ ଶିକ୍ଷାଗତ ପ୍ରଶାସନ ରୂପାନ୍ତରଣ କାର୍ଯ୍ୟକ୍ରମ ହୋଇଯାଇଛି। ଇତି ଦେଶର 16ଟା ଭିନ୍ ଭିନ୍ ଉଚ୍ଚ ଶିକ୍ଷାନୁଷ୍ଠାନ ଅଧ୍ୟାପକ ଅଧ୍ୟାପିକାମାନେ ସାମିଲ ହୋଇଥିଲେ। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସ୍ୱଦେଶ ଦର୍ଶନ 2.0 ଯୋଜନାଟି କୋରାପୁଟ ଆର୍ ଡେବ୍ରିଗଡ଼ ସହିତ ସ୍ୱତନ୍ତ୍ର ଆକର୍ଷଣ ଭାବେ ଖିଣ୍ଡାଗାଁକେ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଇ ବାବଦେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଶେଖାଓ୍ୱତ ଗଲାକାଲ ରାଜ୍ୟସଭାନ ସୂଚନା ଦେଇଛନ୍। ଦୀର୍ଘସ୍ଥାୟୀ ପର୍ଯ୍ୟଟନସ୍ଥଳୀ ବିକାଶ ଲକ୍ଷ୍ୟଟି ସ୍ୱଦେଶ ଦର୍ଶନ ଯୋଜନାର ସମ୍ପ୍ରସାରଣ କରାଯାଇଛି। ଇତାର ଆଗରୁ 2015-16 ଆର୍ଥିକ ବର୍ଷରେ ଓଡ଼ିଶାର ଗୋପାଳପୁର, ବରକୁଲ, ସାତପଡ଼ା ଆର୍ ଟାମ୍ପଡ଼ା ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି 70 କୋଟି 82 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। এছনির আঞ্চলিক খবর ইনু শেষ হল আরবেলর আঞ্চলিক খবর শুনিপারবে রাতের ৭:০২ থি জুহার।